ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଭାରତ ଗୌରବ ଦାସ। ବିପର୍ଯ୍ୟୟ ବିପଦ କମ୍ କରବାର୍ ଲାଗି ନୂଆ ସୃଜନ ଆଉ ନିରନ୍ତର ପାଣ୍ଠି ଯୋଗାଣ ଜରୁରୀ ହେ ବୋଲି ପ୍ରଧାନମନ୍ତ୍ରୀଙ୍କର ପ୍ରମୁଖ ସଚିବ ଡକ୍ଟର ପିକେ ମିଶ୍ର କହିଛନ୍। ନୂଆଦିଲ୍ଲୀଠାରେ ଗଲାକାଲି ହୋଇଥିବା G20 ମନ୍ତ୍ରୀସ୍ତରୀୟ ବୈଠକଟି ଯୋଗ ଦେଇକରି ଡକ୍ଟର ମିଶ୍ର କହିଛନ୍, ଆକ୍ତିରିଆ ସତର୍କତା ବ୍ୟବସ୍ଥା ହେଉଛେ ବିପର୍ଯ୍ୟୟ ପ୍ରଶମନକେ ବରକସ କରବାର୍ ଲାଗି ଗୋଟିଏ ରଣନୈତିକ ନିବେଶ। ବିପର୍ଯ୍ୟୟ ବିପଦ କମ୍ କରବାର୍ ଲାଗି ଭାରତର ବହୁମୁଖୀ ସଂସ୍ଥାଭିତ୍ତିକ ଢାଞ୍ଚା ଉପରେ ଶ୍ରୀ ମିଶ୍ର ଆଲୋଚନା କରିକରି ଭାରତ ନିଜର ସ୍ୱେଚ୍ଛାକୃତ ଉଚ୍ଚସ୍ତରୀୟ ସିଦ୍ଧାନ୍ତକେ କାର୍ଯ୍ୟକାରୀ କରବାର୍ ଲାଗି ପ୍ରତିଶ୍ରତିବଦ୍ଧ ବୋଲି ଡକ୍ଟର ମିଶ୍ର କହିଛନ୍। ଆଇବା ବଚନ୍ରୁ ହବିଷ୍ୟାଳୀମାନଙ୍କର ଲାଗି ଡିଜିଟାଲ୍ ପଞ୍ଜୀକରଣ ବ୍ୟବସ୍ଥା କରାଯିବା, ଯେନ୍ଥି ଚିକିତ୍ସା ଆଉ ଜରୁରୀ ସେବା ଭିଲ୍ ଦିଆଯିବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଗଲାକାଲି ପୁରୀ ନରେନ୍ଦ୍ର କୋଣଠାରେ ଥିବା ବୃନ୍ଦାବତୀ ନିବାସନ ହବିଷ୍ୟାଳୀମାନଙ୍କୁ ଭେଟିକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍, ହବିଷ୍ୟାଳୀମାନଙ୍କର ଭକ୍ତି ହେଉଛି ଓଡ଼ିଶାର ନୈତିକ ଶକ୍ତି ଆଉ ଓଡ଼ିଆ ସଂସ୍କୃତି ଅସ୍ମିତାର ଜୀବନ୍ତ ପ୍ରତୀକ। ଏ ବଛର ହବିଷ୍ୟାଳୀମାନଙ୍କର ଲାଗି 3,30,00,000 ଟଙ୍କାର ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
ସୁବିଧାରେ ହେବ, କଷ୍ଟ ନ ପାଇବେ, ଯଥା ସମୟରେ ସମସ୍ତ କାର୍ଯ୍ୟକୁ ଠିକ୍ ଭାବରେ ସେମାନେ କରିପାରିବେ, ସେଥିପାଇଁ ସମସ୍ତ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଏବଂ ସୁନିଶ୍ଚିତ କରାଯାଇଛି। ଚଳିତ ବର୍ଷ ରହଣି ଏବଂ ସୁବିଧା ପାଇଁ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ତାର ବଜେଟ୍ରେ ବ୍ୟବସ୍ଥା କରାଯାଇଛି। ମା'ମାନେ ଯେପରି ଭଲରେ ବ୍ରତ ପାଳନ କରିବେ ଏବଂ ଠିକ୍ ସମୟରେ ଯାଇକରି ମହାପ୍ରଭୁଙ୍କୁ ଦର୍ଶନ କରିବେ।
ଉପମୁଖ୍ୟମନ୍ତ୍ରୀ ଆଉ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଗଲାକାଲି ନୂଆଦିଲ୍ଲୀଠାରେ କେନ୍ଦ୍ର ଖାଦ୍ୟ ଆଉ ସାଧାରଣ ବଣ୍ଟନ ବ୍ୟବସ୍ଥା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ଭେଟିକରି ରାଜ୍ୟର ଭିନ୍ ଭିନ୍ ବିଷୟ ଆଲୋଚନା କରିଛନ୍। ଏ ଅବସରରେ ଶ୍ରୀ ସିଂହଦେଓ ଖରିଫ୍ ଋତୁଥି କଷ୍ଟମ୍ ମିଲ୍ ଚାଉଲ୍ ଘିନ୍ବାର୍ ଟାର୍ଗେଟ୍ ବଢ଼ାବାର୍ ଲାଗି ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଦିଆଯାଇଥିବା ଚିଠି କେନ୍ଦ୍ରମନ୍ତ୍ରୀଙ୍କୁ ଦେଇକରି ତାଙ୍କର ହସ୍ତକ୍ଷେପ ଲାଗି ନିବେଦନ କରିଥିଲେ। ଏତାର ସହିତ ରାଇଜେ ଅଗ୍ଲି ଯାଉଥିବା ଚାଉଲ୍କେ ଭାରତୀୟ ଖାଦ୍ୟ ନିଗମ ଜରିଆ ଉଠାବାର୍ ଲାଗି ଭିଲ୍ ହସ୍ତକ୍ଷେପ କରବାର୍କେ କେନ୍ଦ୍ରମନ୍ତ୍ରୀଙ୍କୁ ନିବେଦନ କରିଥିଲେ। ଟେରାକୋଟା ଆଉ କୁମ୍ଭାର ଶିଳ୍ପ ଓଡ଼ିଶାର ପ୍ରାଚୀନ ସଂସ୍କୃତି ଆଉ ଐତିହ୍ୟର ପ୍ରତୀକ ବୋଲି ହସ୍ତତନ୍ତ ଆଉ ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଡ଼ସାମନ୍ତ କହିଛନ୍। ଭୁବନେଶ୍ୱର ଇଡ୍କୋ ପ୍ରଦର୍ଶନୀ ପଡ଼ିଆଠାରେ ଗଲାକାଲି ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ମୃତ୍ତିକା 2025 ଉଦ୍ଘାଟନ କରିକରି ମନ୍ତ୍ରୀ ଶ୍ରୀ ବଡ଼ସାମନ୍ତ କହିଛନ୍, ଟେରାକୋଟା ଶିଳ୍ପ ରାଜ୍ୟର 36,000 ଅଧିକ କାରିଗରଙ୍କର ଜୀବନ ଜୀବିକା ସାଜିଛି। ଆଇବା 19 ତାରିଖ ହେବାର୍କେ ଥିବା ପ୍ରଦର୍ଶନୀଥି 3 କୋଟିନୁ ଅଧିକ ବେପାର ଲକ୍ଷ୍ୟ ରଖାଯାଇଛି। ପ୍ରଦର୍ଶନୀ ଦିନର 11 ରାତିର 9 ତକ ଚାଲବା। ବକେୟା ଥିବା ଟ୍ରାଫିକ୍ ଇ ଚାଲାଣର ସମାଧାନ ଲାଗି ରାଜ୍ୟ ସରକାର ଏକକାଳୀନ ଜମା ରିହାତି ଘୋଷଣା କରିଛନ୍। ଗଲା ଜୁଲାଇ 31 ତକ ମୋଟରଯାନ ଆଇନର 24 ଧାରାଥି ଜାରି ହୋଇଥିବା ଇ ଚାଲାଣକେ ରିହାତି ହିସାବେ ଜମା କରାଯାଇପାରବା। ଇ ବ୍ୟବସ୍ଥା ଲୋକର ସୁବିଧା ଲାଗି ଅନ୍ଲାଇନ୍ ଜରିଆ ଭିଲ୍ କରାଯାଉଛେ। ଏଥିର୍ଲାଗି ଲୋକ ଆଉ ପରିବହନ କାର୍ଯ୍ୟାଳୟକେ ଯିବାର୍କେ ନାଇଁ ପଡ଼େ ବୋଲି ବାଣିଜ୍ୟ ଆଉ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍। ରାଜ୍ୟ 9 ମହାବିଦ୍ୟାଳୟ ଆଉ 2 ବିଶ୍ୱବିଦ୍ୟାଳୟର ବିକାଶ ଲାଗି ଆମ ଗୌରବ ଆମ କଲେଜ ଯୋଜନା ଅଧୀନଥି ଉଚ୍ଚଶିକ୍ଷା ବିଭାଗ ତରଫରୁ 3,45,00,000 ଟଙ୍କା ଅନୁମୋଦନ କରାଯାଇଛି। ଏହି ଟଙ୍କା ଝାରସୁଗୁଡ଼ା ପଞ୍ଚାୟତ ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ ସହିତ ରାଜ୍ୟର 9 ଉଚ୍ଚଶିକ୍ଷାନୁଷ୍ଠାନ ଭିତ୍ତିଭୂମି ନିର୍ମାଣ ଆଉ ଶିକ୍ଷା ବାବଦ ପ୍ରକଳ୍ପ ଲାଗି ଖର୍ଚ୍ଚ କରାଯିବା। ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ 2025 December 24 ତାରିଖରୁ January 3 ତକ ହେବା। ଧନୁଯାତ୍ରା ଲାଗି ନୂଆ କଳାକାର ବଛା ହେବେ। କଳାକାର ବାଛିବାର ତାରିଖ ଧାର୍ଯ୍ୟ ହେଲା ଉତ୍ତରୁ ଲୋକଙ୍କୁ ଜଣାଇ ଦିଆଯିବା। ଏ ବାବଦେ ଗଲାକାଲି ଜିଲ୍ଲାପାଳ ଆଉ ଧନୁଯାତ୍ରା ମହୋତ୍ସବ ସମିତି ତରଫରୁ ହୋଇଥିବା ପ୍ରସ୍ତୁତି ବୈଠକଟି ନିଷ୍ପତ୍ତି ନିଆଯାଇଛି। ସମ୍ବଲପୁର ଜିଲ୍ଲାରେ ଚାଲିଥିବା ପଲ୍ସ ପୋଲିଓ ଟିକାକରଣ ଅଭିଯାନର ଗଲାକାଲି 2 ଦିନ ତକ 75,457 ଜଣ ଛୁଆକୁ ପୋଲିଓ ବୁନ୍ଦା ଖୁଆଯାଇଛି। ଜିଲ୍ଲା ପ୍ରଶାସନର ସୂଚନା ଅନୁସାରେ ଜିଲ୍ଲାର 87,556 ଜଣ ଛୁଆକୁ ପୋଲିଓ ବୁନ୍ଦା ଖୁଆବାର୍କେ ଲକ୍ଷ୍ୟ ରଖାଯାଇଛି। 2 ଦିନ ତକ 86% ଅଧିକ ଲକ୍ଷ୍ୟ ହାସଲ ହୋଇଛି। ଆଜି ହେଉଛି ବିଶ୍ୱ ମାନକ ଦିବସ। ନିୟାମକ ସଂସ୍ଥା ଶିଳ୍ପ ଆର୍ ଗ୍ରାହକମାନଙ୍କ ଭିତରେ ଅର୍ଥନୀତି ମାନକ ବଜାୟ ରଖବାର ଦିଗେ ଲୋକ ସଚେତନ କରବା ଲାଗି ଫି ବଛର 14 ଦିନ ଏହି ଦିବସ ପାଳନ କରାଯାଇଛି। 1970 ଅନ୍ତର୍ଜାତୀୟ ମାନକ ସଂଗଠନ ISO ତରଫରୁ ବିଶ୍ୱ ମାନକ ଦିବସ ପାଳନ କରାଯାଉଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଇବା 24 ଭିତରେ ରାଜ୍ୟର କେତେଟା ଜାଗାନ ଘଡ଼ଘଡ଼ି ସହିତ ହାଲକାନୁ ମଧ୍ୟମ ବର୍ଷା ହୋଇପାରେ। କଳାହାଣ୍ଡି କନ୍ଧମାଳ ରାୟଗଡ଼ା ସହିତ 8 ଜିଲ୍ଲାନ ଘଡ଼ଘଡ଼ି ମାରିକରି ଧୁକା ଗର୍ଡ଼ି ହୋଇପାରେ ବୋଲି କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଏଚ୍ନିର ଆଞ୍ଚଳିକ ଖବର ନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।